ଏମିତି ସମୟ ଆସେ ଦୁଃଖ ଶୋକରେ ବୁଡ଼ି ଯାଉଥିବା ମଣିଷ ନିଜର ବୁଦ୍ଧିବୃତ୍ତି ହରାଇ ବସେ, କୌଣସି ଉପାୟ ପାଏ ନାହିଁ। ସେତିକିବେଳେ ତାର ଶକ୍ତିମୟୀ ଜନନୀଙ୍କ ଉପରେ ଗଭୀର ଆସ୍ଥା ବିଶ୍ୱାସ ଆସିଯାଏ। ସବୁକିଛି ଭୁଲିଯାଇ ଶିଶୁଟିଏ ପରି ମା ପାଖକୁ ସେ ଧାଇଁଯାଏ। କାତର କଣ୍ଠରେ ପ୍ରାର୍ଥନା କରେ, ହେ ମା, ତୁ ହିଁ ଏକମାତ୍ର ଭରସା, ତୋ ପାଦରେ ମୋତେ ଶରଣ ଦେ, ଏ ବିପଦରୁ ଉଦ୍ଧାରି ନେ।
ମାଗୋ ତୋ ପାଦେ ଗଲି ଶରଣ, ତୋ ପାଦେ ଗଲି ଶରଣ। ମାଗୋ ତୋ ପାଦେ ଗଲି ଶରଣ, ତୋ ପାଦେ ଗଲି ଶରଣ। ମାଗୋ ତୋ ପାଦେ ଗଲି ଶରଣ, ତୋ ପାଦେ ଗଲି ଶରଣ। କି ପଦେ ଅଛୁ ମାତ ମୋତେ ଏତେ କଷଣ, କି ପଦେ ଅଛୁ ମାତ ମୋତେ ଏତେ କଷଣ। ମାଗୋ ଗୋଜ ପାୟାଣୀ, ମାଗୋ ତୋ ପାଦେ ଗଲି ଶରଣ, ତୋ ପାଦେ ଗଲି ଶରଣ। ଏକ ଦିନେ ଅବଳାଏ ଗଲା ତୋର ଶରଣ, ତା ପୁତ୍ରକୁ ରକ୍ଷା କଲୁ ଶୁଣି ତାର ଜଣାଣ। ମୁକ୍ତ ହେଲା ଏ ସଂସାରୁ ତୋର ଗୁଣ ଗାଇଣ, ରୋଗ ତାର ଦୂର ହେଲା ତୋ ପାଦୁକା ପାଇଣ। ମାଗୋ ଗୋଜ ବାୟାଣୀ, ମାଗୋ ତୋ ପାଦେ ଗଲି ଶରଣ, ତୋ ପାଦେ ଗଲି ଶରଣ। ଭକ୍ତ ଜଣେ ନଈଆର ପାରେଣ, ଡାକ ଦେଲା ବାଇଆଣୀ ଗଲି ତୋର ଶରଣ। ତା ଡାକ ଶୁଣିଲୁ ମାତ ମନ୍ଦିରରେ ଥାଇଣ, ପାରି କଲୁ ତାକୁ ନିଜେ କାତ ଧରି କରେଣ। ମାଗୋ ଗୋଜ ବାୟାଣୀ, ମାଗୋ ତୋ ପାଦେ ଗଲି ଶରଣ, ତୋ ପାଦେ ଗଲି ଶରଣ।
कहीं केते दूरु भक्त आसुछन्ति शरण सभींकर मन बांछा करुअछु पूरण न फेरती जणे केही नहेले तू प्रसन्न काकु देउ पुत्र काकु धन मन जाणीण मागो गोज बायाणी मागो तो पादे गली शरण तो पादे गली शरण महामाई तोर पादे करे जणाण कृपामयी दया बही कर दुख हरण निरंतर तो चरणे रही थाउ मो मन गुण तोर गाई गाई बीति जाऊ जीवन मागो गोज बायाणी मागो तो पादे गली शरण तो पादे गली शरण कि पदे अछु मात मोते ते कसण कि पदे अछु मात मोते ते कसण मागो गोज बायाणी मागो तो पादे गली शरण तो पादे गली शरण मागो तो पादे गली शरण शरण मागो तो पादे गली शरण तो पादे गली शरण।